ಶ್ರೀಮದ್ ಭಾಗವತ
ದ್ವಿತೀಯ
ಸ್ಕಂದ
ಷೋಳಧ್ಯಾಯ
ಶ್ಲೋಕತೀನಿ ಪ್ರಸಾದಯ್ಯಾಂ ಅದ್ಯ ಬ್ರಹ್ಮ ದೈವಂ ಪ परम हिमे तद् दित्यात्मभूतं मन्ये यस्यो कुम्भेरसत्कृतः। अनुवाद, ब्राह्मणगण आमर परम देवता से मैंने सर्वोत्तम अति प्रिय व्यक्ति मोर अनुचरगण आपण मान जो असम्मान प्रदर्शन करवास्तव में मो द्वारा कृत होती कारण द्वारपाल द्वय मोर सेवक अटंती से अपराध को मु निजे ग्रहण करने तेणु जो अप्रीतिकर घटना घटी से आपण मान क्षमा प्रार्थना करते रूपोपादन कहते हैं भगवान सर्वदा ब्राह्मण और काव्यमान हिताकांक्षी अटंती से कहुई गो ब्राह्मण हिताज भगवान श्रीकृष्ण व विष्णु ब्राह्मण मान आराध्य अटंती। वैदिक शास्त्र रे ऋग्वेद रे ऋग मंत्र रे कहुई जो मैंने प्रकृत ब्राह्मण से मैंने सर्वदा भगवान विष्णु पादपद्म को दर्शन कर ओम तद विष्णु परमं पदं सदा पश्यन्ति सुरयः। जो मैंने योग्य ब्राह्मण से मैंने केवल विष्णु तत्व पूजा करती अर्थात से मैंने कृष्ण राम प्रभृति भगवान पर विष्णु विस्तार व तत्व मान पूजा करती। ब्राह्मण कुल जन्म होता एक तथागत ब्राह्मण जब विष्णु मान विरुद्ध कर्म करती तो से एक ब्राह्मण बोली गृहित हो पारे ना कारण ब्राह्मण अर्थ वैष्णव और वैष्णव अर्थ ब्राह्मण ये भगवत भक्त से ब्राह्मण अटंती। सूत्रटे हूँ ब्रह्म जानाती ब्राह्मण से होती ब्राह्मण जेकि ब्रह्म को जानते से होती वैष्णव जे भगवान को जानते ब्रह्मानुभूति होती भगवत अनुभूति प्रारंभ स्तर जे भगवान को जानते से भगवान निर्विशेष प्रतिदिन ब्रह्मा को जानते तेणु जे वैष्णव हो जाती से स्वतः ब्राह्मण अटंती। एटार लक्ष्य करार कथा या जे ए अध्याय भगवान ब्राह्मण मान जो गौरवगान कले भक्त ब्राह्मण प्रति वैष्णव प्रति प्रजोज्य कई भूल बुझा उचित नुहे ये ब्राह्मण कूल जन्म होता तथाकृत ब्राह्मणगण जहाँ ब्राह्मण सुलभ कौन योग्यता न थाए से मानते लक्ष्य कर इंद्रमुख शिपादेदन करोक आलोचना करवा भगवान एगार श्लोक चार कुमार को ये घटना होती तार प्रतिक्रिया व्यक्त करेणु गत श्लोक दुई श्लोक भगवान कहते जे तुम्हें जो भाव जे जो अभिशाप दल जय एवं विजय को से तुम अपराध हो गला से अपराध न बर से मोर अपराध आपति मोर अपराध हो जाए क्षमा प्रार्थना करवा भगवान भक्त को क्षमा प्रार्थना करती साधारणतः भक्त मैंने भगवान क्षमा प्रार्थना करती बहुत प्रकार अपराध रही आमर आम कहलु 32 अपराध रही बहापुराण में 18 अपराध कथा रही अपराध सबू भाव अनेक अपराध नाम अपराध दाम अपराध वैष्णव अपराध अनेक प्रकार अपराध रही अपराध रु मुक्त हेले जड़े शुद्ध नाम नहीं पारे तेणु भागवतम सप्तम स्कंधे प्रभुपाद महाराज कहते जो विभिन्न प्रकार अपराध रही ये अपराध रुद्ध 32 अफेन्सेस इन डीटी वर्शिप 32 अपराध रही बराह पुराण 18 अपराध कथा रही तेणु ये अपराध में आम क्षमा प्रार्थना करते भगवान एवं प्रभुपाद महाराज कहते इफ वन कमिट्स एनी ऑफ द अबव ऑफेंसेस वन मस्ट रीड एटलिस्ट वन चैप्टर ऑफ भगवद गीता। जो अपराध सब रही आम तो अनेक अपराध करते विशेष भाव जो मैंने डीटी वर्शिप करता विग्रह पूजा आराधना करते बहुत प्रकार अपराध रही आम हरिभक्ति विलास अन्य शास्त्र मान से वर्णना करपराध कथा ତେଣୁ ଏ ଯେଉଁ ଅପରାଧରୁ ମୁକ୍ତ ହେବା ପାଇଁ ଭଗବାନ ସେ ଅପରାଧ ଗ୍ରହଣ କରନ୍ତି ନାହିଁ, ସେଥିପାଇଁ ଭଗବାନଙ୍କୁ ପ୍ରଶାନ୍ତ ବୋଲି କୁହାଯାଏ। ପ୍ରଶାନ୍ତ ସେ ଗ୍ରହଣ କରନ୍ତି ନାହିଁ, ଭକ୍ତର ଅପରାଧକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଭକ୍ତ ନିଜକୁ ଅପରାଧ ବୋଲି ଗ୍ରହଣ କରେ। କାହିଁକି ନା ଭଗବାନ ପ୍ରତି ଅପରାଧ କରିଦେଇଛନ୍ତି ଅଜାଣତରେ। ବହୁତ ପ୍ରକାର ଅପରାଧ ରହିଛି, ଯେଭଳି ଭାବରେ ଭଗବାନଙ୍କୁ ଭୋଗ ଲଗାଇବା ପୂର୍ବରୁ ଆମେ ଯଦି ସେ ଖାଦ୍ୟର ସ୍ୱାଦ ବିଷୟରେ ଚିନ୍ତା କରିଦେବା, ସେ ଗୋଟେ ମଧ୍ୟ ଅପରାଧ। ତେଣୁ ମାଧବେନ୍ଦ୍ର ପୁରୀ ଯେତେବେଳେ ଆସିଛନ୍ତି ବୃନ୍ଦାବନରୁ ଆସିଛନ୍ତି ଗୋବର୍ଦ୍ଧନରୁ ଗୋପାଳଙ୍କ ନିର୍ଦ୍ଦେଶରେ ଚନ୍ଦନ ନେବା ପାଇଁ, ସେହି ସମୟରେ ରେମୁଣାରେ ଯେତେବେଳେ ଭଗବାନ ଗୋପୀନାଥଙ୍କ ପାଖରେ ଭୋଗ ଲାଗୁଥିଲା ଅମୃତ କେଳି, ସେତେବେଳେ ସେ ଚିନ୍ତା କରିଥିଲେ ଏ ଅମୃତ କେଳିର କିଭଳି ସ୍ୱାଦ ରହିଛି। ସେ ନିଜ ପାଇଁ ଚିନ୍ତା କରୁନଥିଲେ, ସ୍ୱାଦଟା ନିଜେ ଆସ୍ୱାଦନ କରିବେ ବୋଲି ସେ ଚାହୁଁଥିଲେ। ଭଗବାନ ଗୋପାଳକୁ ସେଇଭଳି ଭାବରେ ଅମୃତ କେଳି ପ୍ରଦାନ କରିବେ, ସେଇଭଳି ଭାବେ ଭୋଗ ଲଗାଇବେ, ସେଥିପାଇଁ ଚିନ୍ତା କରିଦେଲେ। କିନ୍ତୁ ତାପରେ ଭାବିଲେ ମୋର ଅପରାଧ ହୋଇଗଲା, ତେଣୁ ସେ ଯାଇ ବାହାରେ ରହିଥିଲେ, ବାହାରେ ବସିଥିଲେ ହାଟ ପାଖରେ ଯେଉଁ ରହିଛି ସେଠି ବସିଥିଲେ ଗୋଟେ ବୃକ୍ଷ ମୂଳରେ। ଏଣୁ ଭଗବାନ ଭକ୍ତ ଯେହେତୁ ଚିନ୍ତା କରିଦେଇଛନ୍ତି କିଭଳି ସ୍ୱାଦ, ମାଧବେନ୍ଦ୍ରଙ୍କୁ କାହାକୁ କିଛି ମାଗନ୍ତି ନାହିଁ, ଅଜାଚିତ ବୁଦ୍ଧି ସେ କରନ୍ତି, ଯାହା ମନକୁ ଆସିଲା ସେଇଟାକୁ ସେ ଗ୍ରହଣ କରନ୍ତି। ଇଏ ହେଉଛି ଅଜଗର ବୁଦ୍ଧି। ଅଜଗର ଗୋଟିଏ ସ୍ଥାନରେ ରହିଥାଏ, ସେଥିପାଇଁ ଅଜଗର ଆମର ଚବିଶ ଗୁରୁ ଭିତରେ ଗୋଟିଏ ଗୁରୁ, ଦତ୍ତାତ୍ରେୟଙ୍କର ଅଜଗର ଗୋଟେ ଗୁରୁ। ଅଜାଚିତ ବୁଦ୍ଧି ସେ କରେ, ସେ କେଉଁଠି ଯାଏ ନାହିଁ ଖାଇବା ପାଇଁ, କେଉଁଠି ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରେ ନାହିଁ, ସେ ଗୋଟିଏ ସ୍ଥାନରେ ପଡ଼ିଥାଏ, ତା ପାଖକୁ ଖାଦ୍ୟ ଭଗବାନ ପଠାନ୍ତି। ସେହିଭଳି ଭାବରେ ମାଧବେନ୍ଦ୍ର ପୁରୀ ସେ ଅଜାଚିତ ବୃତ୍ତି କରୁଥିଲେ, ଅଜାଚିତ ବୃତ୍ତିରେ ଯାହା ମିଳିଲା ସେତିକିରେ ସେ ସନ୍ତୁଷ୍ଟ ରହୁଥିଲେ, ଏମିତିକି ବର୍ଣ୍ଣନା କରାଯାଏ। ଶ୍ରୀ ଗୌରୀ ସ୍ୱାମୀ ମହାରାଜ କହନ୍ତି, ତେବେ ଭଗବାନ ନିଜେ ତାଙ୍କୁ କ୍ଷୀର ଆଣିକି ଦେଲେ, ମାଧବେନ୍ଦ୍ରକୁ ବସି ଜପ କରୁଥିଲେ, ଭଗବାନଙ୍କର ଧ୍ୟାନ କରୁଥିଲେ, ଭଗବାନ ନିଜେ ଗୋପାଳ ବାଳକ ବେଶରେ ଆସି ତାଙ୍କୁ କ୍ଷୀର ପ୍ରଦାନ କଲେ। ତେଣୁ ଏଇଭଳି ଭାବରେ ବହୁ କଥା ଅଛି। ତେଣୁ ଏଇ ଯେ ମାଧବେନ୍ଦ୍ର ପୁରୀ ଯେଉଁ ଆସିଲେ ଗୋପୀନାଥଙ୍କ ପାଖରେ ଦର୍ଶନ କଲେ, ଏବଂ ଏଇଭଳି ଭାବରେ ଚିନ୍ତା କରିଥିବାରୁ ନିଜ ଅପରାଧ ବୋଲି ଭାବି ବସିଛନ୍ତି, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କର ମନବାଂଛା ପୂର୍ଣ୍ଣ କରନ୍ତି। ତେଣୁ ଭଗବାନ ନିଜେ ଚୋରି କରି ରଖିଲେ ଗୋଟେ କ୍ଷୀର, ଯେଉଁ ବାରଟି କେଳି ଲାଗିଥିଲା, ବାରଟି କୁଢ଼ୁଆ ଲାଗିଥିଲା, ତାକୁ ଗୋଟିଏ କୁଢ଼ୁଆ ରଖିଦେଲେ, ଭଗବାନ ନିଜେ ବସ୍ତ୍ର ଭିତରେ ଲୁଚେଇକି ରଖିଦେଲେ। ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ଭଗବାନ ପାଇଁ କିଛି ଅସମ୍ଭବ ନୁହଁ। ଆମେ କହିବା ଭଗବାନଙ୍କ ହାତ ନାହିଁ, ଭଗବାନଙ୍କର ଜଗନ୍ନାଥଙ୍କର ହାତ ନାହିଁ, ଖଣ୍ଡିଆ ହାତ, କିନ୍ତୁ ସେ ହାତ ନଥିଲେ ମଧ୍ୟ ଅପାଣି ପାଦ ଯମନ ପ୍ରହିତା ଉପନିଷଦରେ ବର୍ଣ୍ଣନା କରାଯାଇଛି। ତାଙ୍କର ହାତ ନଥିଲେ ମଧ୍ୟ ସେ ସବୁ କିଛି ଗ୍ରହଣ କରିପାରନ୍ତି, ତାଙ୍କର ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତ ବେଗରେ ଚାଲିପାରନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯାହା ଚାହିଁବେ ତାହା କରିପାରିବେ। ତେଣୁ ଗୋଟିଏ କୁଡ଼ୁଆକୁ ଲୁଚେଇକି ରଖିଦେଲେ ନିଜ ବସ୍ତ୍ର ଭିତରେ। ତେଣୁ ପୂଜାରୀ ଜଣଙ୍କ ସେ ଭୋଗ ଲାଗିସାରିଲା ପରେ ସେ ଅମୃତ କେଳି ନେଇ ଚାଲିଗଲେ, କିନ୍ତୁ ସେ ଆଉ ମଡ଼ିଲେନି, ଏତିକି ଅଛି କି ନାହିଁ, କିନ୍ତୁ ରାତିରେ ଶୋଇଲା ବେଳେ ସ୍ୱପ୍ନରେ ଭଗବାନ ତାକୁ କହୁଛନ୍ତି ଯେ ମୋର ଭକ୍ତ ବସିଛି ଏଇଠି, ତାକୁ ନେଇକି ଦିଅ, ମୁଁ ତା ପାଇଁ ରଖିଛି କ୍ଷୀର। ତେଣୁ ସେ ସ୍ନାନ କରି ଆସିଲେ, ସ୍ନାନ ନ କରି ଆସିବାଟା ସେ ମଧ୍ୟ ଗୋଟେ ଅପରାଧ, ସେ ରାତି ଅଧରେ ହେଲେ ମଧ୍ୟ ସେ ସ୍ନାନ କରି ଆସିଲେ। ତେଣୁ ଭଗବାନ ପାଖରେ ଯେତେବେଳେ ଦେଖିଲେ ବସ୍ତ୍ର ଭିତରେ ଗୋଟିଏ କୁଡ଼ୁଆ ରହିଛି ଅମୃତ କେଳି, ତେଣୁ ସେ ଅମୃତ କେଳି ଆଣି ଡାକିକି ଚାଲିଲେ, କେଉଁଠି ମାଧବେନ୍ଦ୍ର ପୁରୀ, କେଉଁଠି ଅଛ ତୁମେ, ତୁମେ ଭଗବାନ ଚୋରି କରିଛନ୍ତି, ଅମୃତ କେଳି କ୍ଷୀର ଚୋରି କରିଛନ୍ତି। ତେଣୁ ସେ ପାଖରେ, ସେ ହାଟ ପାଖରେ ସେ ବସିଥିଲେ, ତାଙ୍କୁ ସେ ପ୍ରଦାନ କଲେ, ଏବଂ ସେ ଅମୃତ କେଳି ଖାଇ ସେବନ କରି ଏମିତି ସେ ଯେଉଁ କୋଢ଼ୁଆକୁ ମଧ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗିକିରି ତାକୁ ମଧ୍ୟ ସେ ଆସ୍ୱାଦନ କରୁଥିଲେ। ଭଗବାନଙ୍କର କୃପା ସେ ପ୍ରାପ୍ତ ହୋଇଛନ୍ତି। ତେଣୁ ସେ ରାତାରାତି ସେ ଚାଲିଗଲେ, ପଳେଇ ଆସିଲେ, କାହିଁକି ନା ସକାଳ ହେଲେ ଲୋକମାନେ ଜାଣିବେ ଯେ ଏଭଳି ଜଣେ ଭକ୍ତ ଅଛନ୍ତି ଯାହାଙ୍କ ପାଇଁ ଭଗବାନ ଚୋରି କଲେ। କିନ୍ତୁ ଭକ୍ତ କୌଣସି ଯଶ ନ ଚାହିଁଲେ ମଧ୍ୟ, ପ୍ରଶଂସା ନ ଚାହିଁଲେ ମଧ୍ୟ, ଆମେ ସେଦିନ ପ୍ରଶଂସା ଭିତରେ ଆଲୋଚନା କରୁଥିଲେ, ଭକ୍ତ ପ୍ରଶଂସା ନ ଚାହିଁଲେ ମଧ୍ୟ ଭଗବାନ ତାର ପ୍ରଶଂସା ବ୍ୟବସ୍ଥା କରନ୍ତି। ଯେତେବେଳେ ମାଧବେନ୍ଦ୍ର ପୁରୀ ଆସି ପୁରୀରେ ପହଞ୍ଚିଯାଇଛନ୍ତି, ସେତେବେଳେ ତାଙ୍କ ଆଗରୁ ତାଙ୍କର ପ୍ରଶଂସା ପହଞ୍ଚିଯାଇଛି, ସମସ୍ତ ଲୋକମାନେ ଜାଣିସାରିଲେଣି। ଆମର କଥାରେ ଅଛି ଯେ କ'ଣ କେତେ କୋଷ ତୁଣ୍ଡ ବାହିତ ସହସ୍ର କୋଷ, କଥାରେ ସେଇଟା ମଧ୍ୟ ଚାରିଆଡ଼େ ବ୍ୟାପି ଯାଉଛି ସହସ୍ର କୋଷ। ତେଣୁ ଏଇଭଳି ଭାବରେ ଅନେକ ଅପରାଧ ରହିଛି। ମାଧବେନ୍ଦ୍ର ପୁରୀ କେବଳ ଚିନ୍ତା କରିଦେଲେ ଯେ ଆର ସ୍ୱାଦଟା କିଭଳି, ତେଣୁ ସେଇଟା ସେ ଭାବିଲେ ଏଇଟା ଅପରାଧ। ତେଣୁ ଭକ୍ତ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରନ୍ତି, କିନ୍ତୁ ଭଗବାନ ମଧ୍ୟ ଆଜି ଭକ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି। ଭଗବାନଙ୍କର କ'ଣ ଅପରାଧ ରହିଛି? ଭଗବାନଙ୍କ ଇଚ୍ଛା ସବୁକିଛି ହେଇପାରିବ, କିନ୍ତୁ ଭଗବାନଙ୍କର କେତେ ତାଙ୍କର କେତେ କହିବା କେତେ ନମ୍ରତା, ଭଗବାନଙ୍କର କେତେ ନମ୍ର ସବୁ ଗୁଣରେ ତାଙ୍କ ପାଖରେ ରହିଛି। ଏ ନମ୍ରତା ମଧ୍ୟ ଗୋଟେ ଗୁଣ, ଯେଉଁମାନଙ୍କର ବହୁତ ଗୁଣ ସବୁ ରହିଛି ସାଧାରଣ ସେମାନେ ଗର୍ବ କରନ୍ତି, ଗର୍ବ ଇଏ ତାଙ୍କର ବହୁତ ଧନ ଅଛି ବା ବହୁତ ବିଦ୍ୟା ଅଛି, ବହୁତ ସୌନ୍ଦର୍ଯ୍ୟ ସୌନ୍ଦର୍ଯ୍ୟ ଅଛି, ଛଅ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଯେମିତି ବହୁତ ଧନ, ବହୁତ ଶକ୍ତି ଏବଂ ବହୁତ ଯଶ, ବହୁତ ଜ୍ଞାନ, ବୈରାଗ୍ୟ, ଏଇସବୁ ଯେଉଁମାନଙ୍କ ପାଖରେ ଅଛି, ଐଶ୍ୱର୍ଯ୍ୟ ସୁଷମ ପ୍ରଶ୍ରୟ ବୀର୍ଯ୍ୟ ଯଶସ ଶ୍ରିୟ ସୌନ୍ଦର୍ଯ୍ୟ ଯେଉଁମାନଙ୍କର ରହିଛି, ସେମାନେ ସାଧାରଣତଃ ଗର୍ବ ହେଇଯାଏ, ତାଙ୍କର ଗର୍ବିତ ହେଇଯାଏ, ସେମାନେ ବହୁତ ଗର୍ବ ହେଇଯାଏ। କିନ୍ତୁ ଭଗବାନ ପାଖରେ ସବୁ ଗୁଣ ଥିଲେ ମଧ୍ୟ ପୂର୍ଣ୍ଣ ଭାବରେ ରହିଛି, ଭଗବାନ ପାଖରେ କିଛି କମ୍ ନାହିଁ, ଆମ ଗୁଣଟା କମ୍ ରହିଛି ତା ନାହିଁ, ସବୁ ଗୁଣ ପୂର୍ଣ୍ଣ ଭାବରେ ରହିଛି, କିନ୍ତୁ ତଥାପି ଭଗବାନଙ୍କର ନମ୍ରତା ରହିଛି, ଭଗବାନଙ୍କର ଗର୍ବ ନାହିଁ। ତେଣୁ ଆଜି ଭକ୍ତଙ୍କୁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି, ସେ କହୁଛନ୍ତି ଜସ୍ତୁ ଏତ ଦ୍ରୁତଦଣ୍ଡ ହେ ଚାରି କୁମାର, ତ ଆପଣମାନେ ଯେଉଁ ଦଣ୍ଡ ପ୍ରଦାନ କଲେ ଏତୟୋର ଏଇ ଦୁଇ ଜଣଙ୍କୁ ଜୟ ଏବଂ ବିଜୟଙ୍କୁ ଯେଉଁ ଦଣ୍ଡ ଆପଣ ପ୍ରଦାନ କରିଛନ୍ତି, ଭଗବୀର ମା ଅନୁପ୍ରତି ଏ ମୁଁ ଏଇଟାକୁ ସ୍ୱୀକାର ଏଇଟାକୁ ସ୍ୱୀକାର କରିଦେଇଛି, ଏଇଟାକୁ ମୋର ଦ୍ୱାରା ହିଁ ପ୍ରକୃତରେ ଦିଆଯାଇଛି, ମୁଁ ଚାହୁଁଥିଲି ଦଣ୍ଡ ଦିଆ ପାଇଁ। ତେଣୁ ମା ଭଗବୀର ମା ଅନୁପ୍ରତି ଆପଣ ଯେଉଁ ଦଣ୍ଡ ପ୍ରଦାନ କଲେ ଏ ମୋ ଦ୍ୱାରା ସ୍ୱୀକୃତ ହେଇଛି। ଅନୁପ୍ରତି ଭଗବାନଙ୍କର ତାଙ୍କର ବିପରୀତ ଯାଉନି, ତାଙ୍କର ଅନୁକୂଳରେ ଅନୁକୂଳ ପ୍ରତିକୂଳ ଦୁଇଟି ଜିନିଷ ରହିଛି। ଆନୁକୂଲ୍ୟାନ କୃଷ୍ଣାନୁସରଣ ଭକ୍ତି ଉତ୍ତମା, ପ୍ରତିକୂଳ ଭାବରେ ମଧ୍ୟ ଜଣେ ଭଗବାନଙ୍କୁ ଚିନ୍ତା କରିପାରେ, ମନ୍ମନା ଭବ ମଦଭକ୍ତୁ ମଧ୍ୟାଦି ମାନ ନମସ୍କୁରୁ ଚାରୋଟି ଭଗବତ ଗୀତାରେ ଯେଉଁ ସାରାଂଶ ରହିଛି ବର୍ଣ୍ଣନା କରାଯାଇଛି, ମନରେ ମଧ୍ୟ ଚିନ୍ତା କର, ମନରେ ଅନୁକୂଳ ଭାବରେ ଚିନ୍ତା କରିବା ପାଇଁ କୁହାଯାଉଛି, ପ୍ରତିକୂଳ ଭାବରେ ଚିନ୍ତା କରିବା ପାଇଁ କୁହାଯାଏ ନାହିଁ। ପ୍ରତିକୂଳ ଭାବରେ ଚିନ୍ତା କରୁଥିଲେ ଅସୁରମାନେ, ଯେମିତି କଂସ ଭଗବାନ ସବୁବେଳେ ଚିନ୍ତା କରୁଥିଲା କି ଶୟନେ କି ବୋଧନେ କିମ୍ବା ଜାଗରଣେ, ଅହର୍ନିଶ ଚିନ୍ତା କୃଷ୍ଣ ଭଲ ବୋଧନେ ଭଗବାନ କହିଛନ୍ତି। ତେଣୁ କଂସ ସେହି ବ୍ୟବହାର କରୁଥିଲା, ଯେଉଁ କହିଯାଇଛି ଭାଗବତ ଦର୍ଶନ ସମୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେ ଭଗବାନଙ୍କୁ ଦର୍ଶନ ଦେଖିଲେ ମା ଦେବତୀଙ୍କ ଗର୍ଭରେ, କହିଲେ ଇଏ ନିଶ୍ଚିନ୍ତ ଭାବରେ ମୋର କାଳ ଆସି ପହଞ୍ଚିଗଲେ, ଆଉ ମେ ପ୍ରାଣ ମୋର ହରି ଗୁହା ବୋଲି କହିଛନ୍ତି, ମୋର ଏ ପ୍ରାଣକୁ ବରଣ କରିବ, ଏ ଗୁହାରେ ରହିଛି ମୋର ପ୍ରାଣକୁ ବରଣ କରିବ ଏ ହରି ଆସିଛି। ତେଣୁ ସବୁବେଳେ ସେ ଭଗବାନ ଚିନ୍ତା କରୁଥିଲା, ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଆସିନ ସମ୍ବିଷନ୍ ତିଷ୍ଠନ୍ ଭୁଞ୍ଜାମ ପର୍ଯ୍ୟଟନ ମହିମ ଚିନ୍ତୟାମ ଋଷିକେଶ ଆବଶ୍ୟକ ତନ୍ମୟମ ଜଗତ। ଭଗବାନ ସେ ସବୁଟା ଦର୍ଶନ କରୁଥିଲେ। ଆବଶ୍ୟକ ତନ୍ମୟମ ଜଗତ ଇଏ ମୁକ୍ତ ଜୀବନ ଲକ୍ଷଣ। ମୁକ୍ତ ଜୀବ ଯେ ସେ ଭଗବାନ ସବୁଠେ ଦର୍ଶନ କରେ। ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଂଚ ମହି ପଶ୍ୟତି ତସ୍ୟାହନ ପ୍ରଣଶ୍ୟାମି ସଚମୀନ ପ୍ରଣଶ୍ୟତି। ଏ ମୁକ୍ତ ଜୀବର ଘଟଣା ଲକ୍ଷଣ ହେଉଛି ଏଇଟା, ସବୁବେଳେ ଭଗବାନ ଦର୍ଶନ କରେ। କିନ୍ତୁ କଂସ ସେ ମୁକ୍ତ ଜୀବ ନହେଲେ ମଧ୍ୟ ଭଗବାନଙ୍କ ବିରୁଦ୍ଧରେ ଥିଲେ ମଧ୍ୟ ଭଗବାନ ବିରୁଦ୍ଧରେ ସେ ଭଗବାନଙ୍କର ନାସ୍ତିକ ସେ ଭଗବାନ ଗ୍ରହଣ କରୁନଥିଲେ। କିନ୍ତୁ ସେ ଭଗବାନ ସବୁବେଳେ ଦର୍ଶନ କରୁଥିଲେ। ଆସିନ ବସିଥିଲା ବେଳେ ସେ ଚିନ୍ତା କରୁଥିଲେ ମୋର ପ୍ରାଣକୁ ହରଣ କରିବେ କି, କେଉଁଭଳି ଭାବରେ ଆସିଥିଲେ। ସମ୍ଭିଷନ ତିଷ୍ଠନ ଯେକୌଣସି ସମୟରେ ମାନେ ଶୋଇଲା ବେଳେ ବା ବସିଲା ବେଳେ ବା ଖାଦ୍ୟ ଗ୍ରହଣ କଲାବେଳେ ଚାଲିଲା ବେଳେ ସବୁବେଳେ ସେ ଋଷିକେଶକୁ ଚିନ୍ତା କରୁଥିଲେ। ଋଷିକେଶ ଋଷିକ କହିଲେ ଇନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟଙ୍କର ଅଧିପତି ଇନ୍ଦ୍ରିୟଙ୍କର ନିୟନ୍ତ୍ରଣକାରୀ ଋଷିକେଶକୁ ଯଦି ଚିନ୍ତା କରିବା ସେ ହେଉଛି ଭକ୍ତି। କିନ୍ତୁ କଂସ ମଧ୍ୟ ସେୟା କରୁଥିଲା, ଚିନ୍ତା ଋଷିକେଶ ଏବଂ ଭଗବାନ ସେ ସବୁଠାରୁ ଦର୍ଶନ କରୁଥିଲା। ଅବଶ୍ୟ ତନ୍ମୟ ଜଗତ ଜଗତକୁ ହରିବାରେ ଚିନ୍ତା କରୁଥିଲା, କେତେବେଳେ କେଉଁଠି ଆସିକି ମୋତେ ହତ୍ୟା କରିବେ, ଏତେ ଭୟ ସବୁବେଳେ ରହୁଥିଲା। ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ, ଏ ପ୍ରତିକୂଳରେ ଚିନ୍ତା କଲେ ଏଇ ଅସୁବିଧା ରହୁଛି। ଅନୁକୂଳରେ ଚିନ୍ତା କଲେ ଜଣଙ୍କର ଆନନ୍ଦ ବଢ଼ି ବଢ଼ିକା ଯିବ, ଆନନ୍ଦ ଅମ୍ବୁଦି ବର୍ଦ୍ଧନ। ତେଣୁ ଭକ୍ତ ସବୁବେଳେ ଯେଉଁ କୁହାଯାଇଛି ଇଏ ଅନୁକୂଳରେ ଆମେ ଭଗବାନଙ୍କର ସେବା କରିବା, ଅନୁପ୍ରତି କରିବା। ପ୍ରତିକୂଳରେ ଚିନ୍ତା କଲେ ସେଇଟା ଭକ୍ତିରେ ଯିବନି। ଯଦିଓ ଭକ୍ତିର ଲକ୍ଷଣ ସବୁ ରହିଛି ସମାନ ଏକାବେଳେ ରହିଛି, କିନ୍ତୁ ସେ ଭକ୍ତିରେ ଯିବ ନାହିଁ। ତେଣୁ ଭଗବୀର ମାମ ଅନୁପ୍ରତି ଭଗବାନ ହରି ହରିତୋଷଣମ ଭଗବାନଙ୍କର ସନ୍ତୋଷ ବିଧାନ କରାଯିବ, ଏଇଟା ହେଉଛି ଲକ୍ଷ୍ୟ। ଆମର ସନ୍ତୋଷ ବିଧାନ କରିବାଟା ଲକ୍ଷ୍ୟ ନୁହଁ, ହରିଙ୍କର ବିରୁଦ୍ଧରେ ଯିବାଟା ଏଇଟା ଲକ୍ଷ୍ୟ ନୁହଁ। ତଥାପି ଭଗବାନ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି, କିନ୍ତୁ ସେଇଟା ମଧ୍ୟ ଅନୁବ୍ରତି ବୋଲି କୁହାଯାଉଛି। ଭୀଷ୍ମଦେବ ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, କିନ୍ତୁ ସେଇଟା ବିରୋଧାଚରଣ ହେଉନଥିଲା, ଭଗବାନଙ୍କର ଅନୁବ୍ରତି। ଭଗବାନ ସେଇଟାକୁ ଆନନ୍ଦ ପ୍ରାପ୍ତ ହେଉଥିଲେ, ବୀରରସ ଆସ୍ୱାଦନ କରୁଥିଲେ। ଭୀଷ୍ମଦେବ ଯେତେବେଳେ ଭଗବାନ ଯାଇ ପହଞ୍ଚିଛନ୍ତି ତାଙ୍କ ପାଖରେ, କେତେ 40 ଦିନ ନା କେତେ କୁହାଯାଏ ସେ ଥିଲେ ସେଇଠି ସରସଜ୍ୟାରେ ଭୀଷ୍ମଦେବ। ତେଣୁ ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ପରେ ଫେରିବା ପାଇଁ ବସିଛନ୍ତି, ସେହି ସମୟରେ ଦ୍ରୋଣାଚାର୍ଯ୍ୟ ଅସ୍ତ୍ର ପ୍ରେରଣ କରି ଯେଉଁ ଉତ୍ତରାଙ୍ଗ ଗର୍ଭରେ ଯେଉଁ ରହିଛନ୍ତି ଅଭିମନ୍ୟୁଙ୍କର ପତ୍ନୀ ଉତ୍ତରାଙ୍ଗ ଗର୍ଭରେ ଯେଉଁ ରହିଛନ୍ତି ପରୀକ୍ଷିତ ମହାରାଜ, ତାକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କଲେ। ତାପରେ ଯେତେବେଳେ ସେ ଫେରିବାକୁ ବସିଛନ୍ତି, ସେହି ସମୟରେ କୁନ୍ତୀ ଦେବୀ ବହୁତ ସ୍ତୁତି କରିଛନ୍ତି ଭଗବାନଙ୍କୁ, ଏବଂ ତାପରେ ଯୁଧିଷ୍ଠିର ମହାରାଜ ତାଙ୍କୁ ନିବୃତ୍ତ ହେଇକିରି ରଖିଲେ। ସେ ଯାଉଥିଲେ ପଳେଇ ଆସିବା ପାଇଁ ଚାହୁଁଥିଲେ ଦ୍ୱାରକା, କିନ୍ତୁ ତାଙ୍କୁ ନିବୃତ୍ତ ହେଲେ ନା ନା ଆଜି ଯାଆନ୍ତୁ ନାହିଁ, ଏଭଳି ଭାବରେ କହି ରଖିଲେ। କିନ୍ତୁ ଯୁଧିଷ୍ଠିର ମହାରାଜ ସେ ତାଙ୍କର ଶୋକ ଦୂର ହୋଇପାରୁନାହିଁ, ଅନେକ ପ୍ରକାର ଆଶ୍ୱାସନ ଦେଲେ ମଧ୍ୟ ଭଗବାନ ଯେତେ ବୁଝେଇଲେ ମଧ୍ୟ, ଯୁଧିଷ୍ଠିର ମହାରାଜ ଆପଣ ଯାହା ସବୁ ମହାଭାରତ ଯୁଦ୍ଧରେ 18 ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କରିଛନ୍ତି, ପାଖାପାଖି 18 ଅକ୍ଷୁଣୀ ସୈନ୍ୟ, 7 ଅକ୍ଷୁଣୀ ସୈନ୍ୟ ଥିଲେ ପାଣ୍ଡବମାନଙ୍କ ପକ୍ଷରେ, 11 ଅକ୍ଷୁଣୀ ସୈନ୍ୟ ଥିଲେ କୌରବମାନଙ୍କ ପକ୍ଷରେ, ଗୋଟେ ଅକ୍ଷୁଣୀ ସୈନ୍ୟ ହେଉଛନ୍ତି କେତେ ନା 2,18,700, ଏତିକି ହେଉଛନ୍ତି ଗୋଟିଏ ଅକ୍ଷୁଣୀ ସୈନ୍ୟ। ପଦାତିକ ଗଜାରୋହୀ ଅଶ୍ୱାରୋହୀ ଏସବୁ ହେଇକିରି 2,18,700 ଗୋଟିଏ ଅକ୍ଷୁଣୀ ସୈନ୍ୟ, ତେଣୁ ପାଖାପାଖି 40 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ସେଠି ମହାଭାରତ ଯୁଦ୍ଧରେ। ତେଣୁ ଯୁଧିଷ୍ଠିର ମହାରାଜ ଭାବୁଛନ୍ତି ଏସବୁର ଯେଉଁ ଲୋକମାନେ ହତ୍ୟା ମୃତ୍ୟୁବରଣ କଲେ, ପଶୁମାନେ ମୃତ୍ୟୁବରଣ କଲେ, ଗଜ ଅଶ୍ୱ ଏମାନେ ସବୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି, ତେଣୁ ଆର କାରଣ ହେଉଛି ମୁଁ। ବିଶ୍ୱରେ ଏ ଯେଉଁ ମନୁଷ୍ୟମାନେ ମୃତ୍ୟୁବରଣ କଲେ ସେଥିପାଇଁ ମୁଁ ଭାଗିହେବି, ପାପରେ ଭାଗିହେବି। ଭଗବାନ ଯେତେ ତାଙ୍କୁ ଦେଲେ ମଧ୍ୟ, ଯେତେ ସାନ୍ତ୍ୱନା ଦେଲେ ମଧ୍ୟ, ଯେତେ ଶାସ୍ତ୍ର ବାଣୀ ପ୍ରଦାନ କଲେ ମଧ୍ୟ, ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଉନଥିଲା। କଥାରେ କୁହାଯାଇଛି ଯେ ମୋହ ଦୂର ହୋଇଗଲା, ଅର୍ଜୁନଙ୍କର ମୋହ ଦୂର ହୋଇଗଲା ଭଗବତ ଗୀତାର ବାଣୀ ଶ୍ରବଣ କରି। ନଷ୍ଟ ମୋହ ସ୍ଥିତି ଲବ୍ଧା ତତ୍ପ୍ରସାଦା ମେୟଚ୍ୟୁତ ବୋଲି ଅର୍ଜୁନ ଅନ୍ତିମରେ କହିବେ, କିନ୍ତୁ ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହୋଇପାରିଲା ନାହିଁ। ତେଣୁ ଭଗବାନଙ୍କର ବ୍ୟବସ୍ଥା ଏଇଭଳିଆ ରହିଛି। ତେଣୁ ଭଗବାନ କହିଲେ ଠିକ୍ ଅଛି, ତୁମର ଯଦି ଶୋକ ଦୂର ହେଉନାହିଁ ତାହେଲେ ଭୀଷ୍ମଦେବ ଅଛନ୍ତି, 450 ବର୍ଷ ତାଙ୍କର ବୟସ ହୋଇଥିଲା ତଥାପି କୁହାଯାଏ, ତେଣୁ ତାଙ୍କ ପାଖକୁ ଚାଲ, ସିଏ ତୁମକୁ ଜ୍ଞାନ ଦେବେ। ମହାଭାରତରେ ଅନୁଶାସନ ପର୍ବରେ ସବୁ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜ ବହୁତ ପ୍ରଶ୍ନ ପଚାରିଛନ୍ତି ଏବଂ ଭୀଷ୍ମଦେବ ତାର ସବୁ ଉତ୍ତର ଦେଇଛନ୍ତି। ରାଜଧର୍ମ, ଦାନ ଧର୍ମ, ଏଇଭଳି ଭାବରେ ସ୍ତ୍ରୀ ଧର୍ମ, ଭାଗବତ ଧର୍ମ, ସବୁ ଧର୍ମକୁ ବର୍ଣ୍ଣନା କରିଛନ୍ତି। ଭଗବାନଙ୍କୁ ଯେତେ ବୁଝାଇଲେ ମଧ୍ୟ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଉନଥିଲା, କିନ୍ତୁ ଭୀଷ୍ମଦେବ ଯେତେବେଳେ ବୁଝାଇଲେ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା। ତେଣୁ ଅନ୍ତିମରେ ଭୀଷ୍ମଦେବ ଭଗବାନଙ୍କୁ ସ୍ତୁତି କରିଛନ୍ତି। ସେହି ସ୍ତୁତିରୁ ଗୋଟିଏ ଶ୍ଳୋକରେ କୁହାଯାଉଛି ଯେ ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ କଚ ଲୋଳିତ ସୋମବାରି ଅଳଙ୍କୃତାସେ ମମ ନିଶ୍ଚିତ ଶରୀର ବିବିଧ୍ୟମାନ ତୋଚି ବିଳଚସ୍ତବଚେସ୍ତୁ କୃଷ୍ଣ ଆତ୍ମା। ଭଗବାନଙ୍କର ରୂପ ଯଦିଓ ଭଗବାନ ତାଙ୍କ ସାମ୍ନାରେ ଠିଆ ହେଇଛନ୍ତି, ଭୀଷ୍ମଦେବଙ୍କ ସାମ୍ନାରେ, କିନ୍ତୁ ସେ ରୂପକୁ ସେ ଦେଖୁନାହାନ୍ତି। ସେ ଚିନ୍ତା କରୁଛନ୍ତି ମହାଭାରତ ଯୁଦ୍ଧରେ ଯେଉଁ ଭଗବାନଙ୍କ ରୂପ, ସେହି ରୂପକୁ ଚିନ୍ତା କରୁଛନ୍ତି। ଏତେ ସୁନ୍ଦର ରୂପ ଭଗବାନଙ୍କ ମୁଖ ସୌନ୍ଦର୍ଯ୍ୟ ରହିଛି। ଦୁଇଟି ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି, ଗୋଟିଏ ଶ୍ଳୋକରେ ବର୍ଣ୍ଣନା କଲେ ମଧ୍ୟ ତାଙ୍କ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ଦୁଇଟି ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କ ମୁଖ ସୌନ୍ଦର୍ଯ୍ୟକୁ। ତେଣୁ ସେ କହୁଛନ୍ତି ଯୁଧି ତୁରଗରୁଜ ବିଧୁମ୍ର ବୃଷକ। ଏହି ଯୁଦ୍ଧରେ ଯେତେବେଳେ ଭଗବାନ ଅର୍ଜୁନଙ୍କର ରଥରେ ସାରଥି ହୋଇକରି ରଥ ଚାଳନା କରୁଥିଲେ, ରଥରେ ଯେଉଁ ଘୋଡ଼ା ସବୁ ଲାଗିଥିଲେ, ତୁରଗ କହିଲେ ଘୋଡ଼ା ଅଶ୍ୱ ସବୁ ରହି ଲାଗିଥିଲେ, ତେଣୁ ସେ ଚାଲିଲା ବେଳକୁ ମାନେ ଘୋଡ଼ାମାନେ ଚାଲିଲା ବେଳକୁ ଦୌଡ଼ିଲା ବେଳକୁ ତାଙ୍କର ପୂର୍ବରୁ ଯେଉଁ ରଜ ବାହାରୁଥିଲା ସେ ରଜରେ ଭଗବାନଙ୍କର ଶରୀର ଆଚ୍ଛାଦିତ ହୋଇଯାଉଥିଲା। ଯଦି ତୁରଗରୁ ଯେଉଁ ବିଧୁମ୍ର ବିଶ୍ୱ ଧୂଆଳିଆ ଦେଖାଯାଉଥିଲା ଭଗବାନଙ୍କ ଶରୀର, ଏବଂ କଚା ଲୁଣିତ ଶ୍ରମ ବାହାରି ଅଳଙ୍କୁ ତାହେଲେ ଭଗବାନଙ୍କର ଯେଉଁ ରହିଛି କେଶ ରାଶି ଇଏ ଆଲୁଣିତ ହୋଇଯାଉଥିଲା, ବିକ୍ରି ଯାଉଥିଲା। ତେଣୁ ଭଗବାନ ଯେଉଁ ରହିଛି କ'ଣ କରୁଛନ୍ତି ନା ଶ୍ରମ ବାହାରି ଭଗବାନଙ୍କର ପରିଶ୍ରମ ହୋଇଯାଉଛି, ତେଣୁ ତାଙ୍କର ଶ୍ରମ ବାହାରି ବାହାରୁଛି, ଶରୀରରୁ ଶ୍ରମ ଝାଳ ବାହାରୁଛନ୍ତି, ଶ୍ରମ ବାହାରି ଅଳଙ୍କୃତ। କିନ୍ତୁ ଇଏ ଭଗବାନଙ୍କର ଅଳଙ୍କୃତ, ଭଗବାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଉଛି ତାଦ୍ୱାରା। ଭଗବାନ ତାଙ୍କ ଭକ୍ତ ପାଇଁ ଶ୍ରମ କରୁଛନ୍ତି, ପରିଶ୍ରମ କରୁଛନ୍ତି। ଆମେ ଭଗବାନ ପାଇଁ କ'ଣ ପରିଶ୍ରମ କରୁଛେ? ଭଗବାନ ତାଙ୍କର ଭକ୍ତଙ୍କ ପାଇଁ ପରିଶ୍ରମ କରୁଛନ୍ତି, ଶ୍ରମ ବାହାରି ଇଏ ଅଳଙ୍କୃତ, ଭଗବାନଙ୍କର ଇଏ ଅଳଙ୍କାର। ମମ ନିଶ୍ଚିତ ଶରୀର ବିବିଧ ମାନା, ଭୀଷ୍ମଦେବ ନିଜକୁ ଅପରାଧ ବୋଲି ଭାବୁଛନ୍ତି, ପ୍ରଭୁ ମୁଁ ଯେଉଁ ତୀକ୍ଷ୍ଣ ସ୍ୱରରେ ଆଘାତ କରୁଥିଲି ଆପଣଙ୍କ ତ୍ୱଚି ବିରଚସ୍ କବଚେଷ୍ଟ କୃଷ୍ଣ ଆତ୍ମା, ଆପଣଙ୍କ ଶରୀରରେ ଯେଉଁ କବଚ ରହିଛି ସେ ଭେଦ କରି ଆପଣଙ୍କ ଶରୀରକୁ ବିଦ୍ଧ କରୁଥିଲା ସେ ତୀକ୍ଷ୍ଣ ସ୍ୱରରେ, ଏବଂ ସେ ସ୍ୱରରେ ରକ୍ତ ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା। ତେଣୁ ଅନ୍ୟମାନେ ଭାବିବେ ଯେ ଭଗବାନଙ୍କର ବିରୁଦ୍ଧରେ ଭୀଷ୍ମଦେବ ଲଢ଼ୁଛନ୍ତି, ଏ ପ୍ରତିକୂଳ ଭାବ। କିନ୍ତୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭୀଷ୍ମଦେବ ଇଜ୍ ଏ ଗ୍ରେଟ୍ ଡିଭୋଟି ଅଫ୍ ଦି ଲର୍ଡ ଇନ୍ ଦ ରିଲେସନ୍ ଅଫ୍ ସର୍ଭିଟରସିପ୍। ଭୀଷ୍ମଦେବ ଭଗବାନଙ୍କର ଜଣେ ମହାଜନ, ସେ ଭଗବାନଙ୍କର ମହାଜନ, ସେ ପ୍ରତିକୂଳ ଆଚରଣ କିଭଳି କରିବେ? ବାହାରକୁ ଦେଖାଯାଉଛି ପ୍ରତିକୂଳ ଆଚରଣ, କିନ୍ତୁ ପ୍ରକୃତରେ ସେ ଅନୁକୂଳ ଆଚରଣ କରୁଥିଲେ, କାରଣ ସେ ଭଗବାନଙ୍କ ଦାସ ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ଥିଲେ। ତେଣୁ ଜଜ୍ ହିଜ୍ ଥ୍ରୋଇଙ୍ଗ ଅଫ୍ ସାର୍ପ ଆରୋଜ୍ ଆଟ୍ ଦ ଟ୍ରାନ୍ସେଣ୍ଡେଣ୍ଟାଲ ବଡି ଅଫ୍ ଦି ଲର୍ଡ ଇଜ୍ ଆଜ୍ ଗୁଡ୍ ଆଜ୍ ଦି ୱର୍ସିପ୍ ଅଫ୍ ଆନଦର ଡିଭୋଟି ହୁ ଥ୍ରୋଜ୍ ସଫ୍ଟ ରୋଜେସ୍ ଅପନ୍ ହିମ୍। ତେଣୁ ଭୀଷ୍ମଦେବ ଯେଉଁ ତୀକ୍ଷ୍ଣ ବାଣ ମାରୁଥିଲେ ଭଗବାନ ଶରୀରକୁ, ତୀକ୍ଷ୍ଣ ସ୍ୱରଜ ମାରୁଥିଲେ ଭଗବାନ କିଭଳି ଲାଗୁଥିଲା ନା, ଯେମିତି ଅନ୍ୟ ଭକ୍ତମାନେ ଭଗବାନ ପାଦପଦ୍ମରେ ପୁଷ୍ପକୁ ପକାନ୍ତି, ପୁଷ୍ପକୁ ଯେଉଁଭଳିଆ ପକାଇଲେ ଯେଉଁଭଳିଆ ଭାବେ ଲାଗେ ଭଗବାନଙ୍କୁ ସେହିଭଳି ଭାବେ ଲାଗୁଥିଲା, ଆନନ୍ଦ ଲାଗୁଥିଲା ଭଗବାନ ବୀରରସ ଆସ୍ୱାଦନ କରୁଛନ୍ତି ଭଗବାନ ତାଙ୍କର ଭକ୍ତଙ୍କ ସହିତ। ଆଜି ଏଇ ଯେଉଁ ଜୟ ଏବଂ ବିଜୟ ତାଙ୍କ ସହିତ ମଧ୍ୟ ଭଗବାନ ସେହିଭଳି ଭାବେ ବୀରରସ ଆସ୍ୱାଦନ କରିବେ। ଭଗବାନଙ୍କର ଇଚ୍ଛା ଜାଗ୍ରତ ହେଇଛି ବୀରରସ ଏ ଯୁଦ୍ଧ ରସର ଆସ୍ୱାଦନ କରିବା ପାଇଁ, ତେଣୁ ଏ ଜୟ ବିଜୟ ବର୍ତ୍ତମାନ ଅଭିଶପ୍ତ ହେଇଛନ୍ତି। ତେଣୁ ଭଗବାନ ସୀତା କହୁଛନ୍ତି କି ଅନୁବ୍ରତେଇ, ମୋର ଅନୁକୂଳ ଭାବରେ ଏଇଟା କରାଯାଇଛି, ମୋର ପ୍ରତିକୂଳ ହେଇନାହିଁ, ଭଗବାନ ଯାହା ଚାହିଁବେ ତାହା ହେବ। କିନ୍ତୁ ଅନ୍ୟମାନେ ପ୍ରତିକୂଳ ଭାବରେ ଯଦି ଆଚରଣ କଲେ ମଧ୍ୟ ଭଗବାନ ତାଙ୍କର କାର୍ଯ୍ୟକୁ ସିଦ୍ଧ କରିବେ। ପ୍ରତିକୂଳ ଭାବରେ ମଧ୍ୟ ଯଦି ଜଣେ ଭଗବାନଙ୍କ ବିଷୟରେ ଚିନ୍ତା କରିବ ତଥାପି ଭଗବାନ ତାଙ୍କର କାର୍ଯ୍ୟ ସିଦ୍ଧ କରିବେ। ଯେଉଁଭଳି ଭାବରେ ଭଗବାନ ଯେତେବେଳେ ଯାଇଛନ୍ତି ଶାନ୍ତି ଦୂତ ହେଇକି ଯାଇଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି, ଯଦା ତୁ ରାଜା ସ୍ୱସୁତାନ ସାଧୁ କୃଷ୍ଣ ଧର୍ମେଣ ଯଦା ଚ ପାର୍ଥ ରହିତ ସଭାୟା ଜଗତ ଗୁରୁ ଜାନି ଜଗତ କୃଷ୍ଣ ନତାନି ପୁଂସାମୃତାୟନାନି ରାଜୋରୁ ମେନେ କ୍ଷତ ପୂର୍ଣ୍ଣ ଲେସା। ଯେତେବେଳେ ଯୁଧିଷ୍ଠିର ମହାରାଜ ପଠାଇଲେ ଭଗବାନଙ୍କୁ ଯଦାଚ ପାର୍ଥ ପ୍ରହିତ ସଭାୟା, ହସ୍ତିନାପୁରକୁ ଗଲେ ସେ ଶାନ୍ତିଦୂତ ହିସାବରେ ଯାଇଛନ୍ତି, ଏବଂ ଜଗତଗୁରୁ ସେ ହେଉଛନ୍ତି ଜଗତଗୁରୁ, ସମସ୍ତଙ୍କର ମଙ୍ଗଳ କରିବେ ସେ। କିନ୍ତୁ ଜଗତ କୃଷ୍ଣ ଭଗବାନ ନିଜେ ଯାଇଛନ୍ତି ଶାନ୍ତିଦୂତ ହିସାବରେ, ଦୂତ ହିସାବରେ ସାଧାରଣତଃ ଭଗବାନ କାହିଁକି ଦୂତଗିରି କାର୍ଯ୍ୟ କରିବେ, ପୋଷ୍ଟପିଅନ କାର୍ଯ୍ୟ କାହିଁ କରିବେ। ପ୍ରଭୁପାଦ ମହାରାଜ କହନ୍ତି ଏ ଗୁରୁଗିରି ହେଉଛି ଜଣେ ଗୁରୁମାନେ ସେ ଜଣେ ପୋଷ୍ଟପିଅନ, ଗୁରୁକୁ ସେ ପୋଷ୍ଟପିଅନ ସହିତ ତୁଳନା କରିଦେଇଛନ୍ତି ପ୍ରଭୁପାଦ ମହାରାଜ। ଯେମିତି ପୋଷ୍ଟପିଅନ ସେ ନିଜେ ଟଙ୍କା ଦିଏନି ଅନ୍ୟମାନଙ୍କୁ, ସେ ଯେଉଁ ଟଙ୍କାଟା ଆସେ ସେଇ ଟଙ୍କାଟାକୁ ହିଁ ପ୍ରେରଣା କରନ୍ତି, ସେ ନିଜେ ତାଦେହରୁ କିଛି ଟଙ୍କା ନେଇଯାଆନ୍ତି ନାହିଁ ବା ନିଜେ ହାତରୁ କିଛି ଦିଅନ୍ତି ନାହିଁ। ସେହିଭଳି ଭାବରେ ଗୁରୁ ହେଉଛନ୍ତି କିଏ ନା, ଗୁରୁ ଶିଷ୍ୟ ପରମ୍ପରାରେ ସିଏ ଯାହା ତାଙ୍କର ଗୁରୁଠାରୁ ଶ୍ରବଣ କରିଥିଲେ ସେହି ଜ୍ଞାନକୁ ସେ ଦେବେ, ସେ ତା ଦେହରେ କିଛି ପରିବର୍ତ୍ତନ କରିବେ ନାହିଁ କିବା କିଛି ମନ ଗଢ଼ା ଜିନିଷ ମିଶେଇବେ ନାହିଁ, ତାହେଲେ ସେଠି ନଷ୍ଟ ହୋଇଯିବ, ସେ ପରମ୍ପରା ନଷ୍ଟ ହୋଇଯିବ। ତେଣୁ ଭଗବାନ ଦୂତ ହିସାବରେ ଯାଇକରି ଶାନ୍ତି ପ୍ରସ୍ତାବ ଦେଉଛନ୍ତି। ଯୁଧିଷ୍ଠିର ମହାରାଜ ଚାହୁଁଥିଲେ ଏତେ ଶତ୍ରୁତା ପରେ, ଏତେ ତାଙ୍କ ପ୍ରତି ଅପରାଧ ପରେ ମଧ୍ୟ ତଥାପି ଯୁଧିଷ୍ଠିର ମହାରାଜ ଚାହୁଁଥିଲେ ଶାନ୍ତି ରହୁ, ଅଶାନ୍ତି ଚାହୁଁନଥିଲେ, ଯୁଦ୍ଧ ଚାହୁଁନଥିଲେ, ଲୋକମାନେ ଏଭଳି ଭାବେ ମୃତ୍ୟୁବରଣ କରିବେ ଯୁଦ୍ଧରେ ସେଟା ସେ ଚାହୁଁନଥିଲେ। ତେଣୁ ତାଙ୍କ ପ୍ରତି ଯଦିଓ ବହୁତ ପ୍ରକାର ଅପରାଧ ହୋଇଛି କିନ୍ତୁ ତଥାପି ସେ ଚାହୁଁଥିଲେ ଶାନ୍ତି ହେଉ, ତେଣୁ ଭଗବାନ ପଠାଇଲେ। ତେଣୁ ଭଗବାନ ଯେଉଁ ଯାଇଛନ୍ତି, ନତାନି ପୁଂସା ଅମୃତାୟନାନି, ଅମୃତପୂର୍ଣ୍ଣ କଥା କହୁଛନ୍ତି ଭଗବାନ, ଶାନ୍ତିରେ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାଜରୁ ମେନେ କ୍ଷତପୂର୍ଣ୍ଣ ଲେସା, ଏ ଯେଉଁ ରାଜା ଯୁଧିଷ୍ଠିର ଦୁର୍ଯ୍ୟୋଧନ ସେ ତାକୁ ଗ୍ରହଣ କଲେ ନାହିଁ, ତାଙ୍କର ଯେତିକି ପୁଣ୍ୟ ଥିଲା ସବୁ ନଷ୍ଟ ହୋଇଗଲା। ତେଣୁ ଭଗବାନ କହିଲେ ପ୍ରକୃତରେ ସମଗ୍ର ରାଜ୍ୟ ସମଗ୍ର ପୃଥିବୀ ହେଉଛି ଯୁଧିଷ୍ଠିର।